Conference. Sri Suka Ubaca,
Drona
Basunang Pravaro,
Drona Basunang
Pravaro,
Maraya
Savadaya,
Maraya
Savadaya,
Parishyamana
Adesha, Parishyamana
Adesha,
संपादन करिवा आदेशान आदेश ब्रह्मण ब्रह्मांगर तम तांकु उवाच कहिले अति करे अनुवाद श्री सुखदेव गोस्वामी कहिले वसुश्रेष्ठ द्रोण तांक पत्नी धरासह ब्रह्मांग आदेश पालन करने उद्देश्य कहले बाबा ये ब्रह्म संहिता पंचमध्याय आनंद चिन्मय रस प्रतिभाविता भी साविज एव निज रूप तया करा भी गोलोक एव निवसत्यात्मभूतो गोविंद आदि पुरुषं तमं भजामि। श्री कृष्ण जितेबड़े अवतरण करती से पार्षदगण सह अवतीर्ण होती यही समस्त पार्षद मैंने साधारण जीवन नुहति श्रीकृष्ण लीला नित्य एवं से जितेबड़े अवतरण करती से पार्षदगण सह आसती तेणु नंद महाराज एवं माँ दशोदा कृष्ण नित्य पिता एवं माता अटंती अर्थात कृष्ण जितेबड़े अवतरण करती से नंद महाराज और माँ दशोदा एवं वसुदेव और देवती पितामाता रूप में अवतीर्ण हमारे से मैंने श्रीकृष्ण शरीर अंश से मैंने कौन सी साधारण जीव नुहति महाराज परीक्षित से विषय जाते किंतु से सुखदेव गोस्वामी निकट जाना चाहिए साधारण मनुष्य पक्षे साधन सिद्धि द्वारा से स्तर प्राप्त होगा संभव कि नुहे सिद्धि अवस्था दुई प्रकार गोटे हूँ नित्य सिद्ध और आ गए साधन सिद्ध से होती नित्य नित्य सिद्ध जी श्रीकृष्ण नित्य पार्षद अटंती से श्रीकृष्ण शरीर विस्तार अटंती किंतु साधन सिद्ध साधारण जीव अटंती जो मैंने पुण्यकर्म अनुष्ठान द्वारा एवं भगवत भगवत भक्ति अनुसरण द्वारा से ही सिद्धि अवस्था प्राप्त होती तेणु महाराज परीक्षित प्रश्न करते साधारण मनुष्य पक्ष में माँ जशोदा ଏବଂ ନନ୍ଦ ମହାରାଜଙ୍କୁ ପଦ ଲାଭ କରିବା ସମ୍ଭବ କି ନୁହେଁ? ଶ୍ରୀ ସୁଭଦ୍ର ଗୋସ୍ୱାମୀ ସେହି ପ୍ରଶ୍ନର ଉତ୍ତର ପରବର୍ତ୍ତୀ ଶ୍ଳୋକରେ ପ୍ରଦାନ କରୁଛନ୍ତି। ତେଣୁ ଏହି ଦଶମ ସ୍କନ୍ଦ ଅଷ୍ଟମଧ୍ୟାୟ ଭଗବାନଙ୍କର ବିଶ୍ୱରୂପ ଅଷ୍ଟମଧ୍ୟାୟରେ ଭଗବାନଙ୍କର ଅନେକ ବାଲ୍ୟଲୀଳା ସବୁ ବର୍ଣ୍ଣନା କରାଯାଇଛି। ଛୋଟ ପିଲାଦିନଠୁ ଆରମ୍ଭ କରି ଯେତେବେଳେ ଚାଲିପାରୁନଥିଲେ, ଆଣ୍ଠି ଆଣ୍ଠି ହେଇ ଯାଉଥିଲେ, ସେତେବେଳଠୁ ଆରମ୍ଭ କରି ଚାଲିବା ପର୍ଯ୍ୟନ୍ତ ବିଭିନ୍ନ ଲୀଳା, ମୃଦୁକୁ ବକ୍ଷଣ ଯେଉଁ ଲୀଳା ବର୍ଣ୍ଣନା କରାଗଲା, ଯେଉଁ ମାଟି ଖାଇଥିଲେ ଭଗବାନ, ଏ ଲୀଳା ସବୁ ଏଇ ଅଷ୍ଟମଧ୍ୟାୟରେ ବର୍ଣ୍ଣନା ଶୁଣି ପରୀକ୍ଷିତ ମହାରାଜ ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି। ଭଗବାନଙ୍କର ଲୀଳା ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଯେତେବେଳେ ଭଗବାନଙ୍କ ଲୀଳାକୁ ଶ୍ରବଣ କରନ୍ତି, ତାଙ୍କର ବହୁତ ଆନନ୍ଦ ସେମାନେ ପ୍ରାପ୍ତ ହୁଅନ୍ତି। ଭଗବତ ଗୀତାରେ ଭଗବାନ ଯେଉଁ କହିଛନ୍ତି, ମୋ ଚିତା ମଦ୍ରତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ମା ନିତ୍ୟମ କୃଷନ୍ତି ଚ ରମନ୍ତି ଚ। ଏମାନେ ଭଗବାନଙ୍କର ଭକ୍ତ, ତାଙ୍କର ହୃଦୟରେ କେବଳ ଭଗବାନ ହିଁ ରହିଛନ୍ତି। ମଚିତ ମଦ୍ରତ ପ୍ରାଣ, ତାଙ୍କର ପ୍ରାଣ କେବଳ ଭଗବାନଙ୍କ ପାଇଁ ଉଦ୍ଦିଷ୍ଟ, ଭଗବାନ ପାଇଁ ସେ ପ୍ରାଣ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ମଜିତ ମଦ୍ଭତ ପ୍ରାଣ, ତେଣୁ ବୋଧୟନ୍ତ ପରସ୍ପରମ, ସେହିଭଳି ଭାବେ ଭକ୍ତମାନେ ଯେତେବେଳେ ମିଶନ୍ତି ଏକାଠି ହୁଅନ୍ତି, ସେମାନେ ଏହି ଭଗବାନଙ୍କ କଥା ଦୁଷ୍ୟନ୍ତି ଚ ବୋଧୟନ୍ତ ପରସ୍ପରମ କଥାୟନ୍ତ ଦୃଷ୍ଟନ, ଏହିଭଳି ଭାବେ ଭଗବାନ କଥା କହି ବହୁତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ସେମାନେ କଥାୟନ୍ତ ସେମାନେ ନିତ୍ୟ ତୁଷନ୍ତି ଚ ରମନ୍ତି ଚ, ସେଥିରେ କେବଳ ସେମାନେ ତୁଷ୍ଟି ବା ଆନନ୍ଦ ପ୍ରାପ୍ତ ହୁଅନ୍ତି ତାହା ନୁହଁ, ସେଥିରେ ସେମାନେ ରମନ୍ତି, ସେଇଥିରେ ସେମାନେ ରମଣ କରନ୍ତି ବା ସେଇଥିରେ ତାଙ୍କର କଥା ତାଙ୍କ ଜୀବନୀ ସେଇଥିରେ ତାଙ୍କର ପାଠେ ଭଗବାନ କଥା ଶ୍ରବଣରେ। ତେଣୁ ପରୀକ୍ଷିତ ମହାରାଜ ଏଇ ଯେଉଁ କଥା ଶ୍ରବଣ କରୁଛନ୍ତି, ଚାରିଦିନ ହୋଇଗଲାଣି, ତିନି ଦିନ ପତିତ ହୋଇଗଲାଣି, ଚତୁର୍ଥ ଦିନ କୌଣସି ଖାଦ୍ୟ ପାନୀୟ ସେ ଗ୍ରହଣ କରିନାହାନ୍ତି। ଆମେ ତ ନଅଟା ହୋଇଗଲେ ଆମେ ଯଦି ଟିକେ ଡେରି ହୋଇଗଲା କ୍ଲାସରୁ ପଳେଇଯାଉଛୁ ପ୍ରସାଦ, କିନ୍ତୁ ସାଧାରଣତଃ ଜୀବମାନଙ୍କର ଅବସ୍ଥା ସେହିଭଳିଆ ରହିଛି। କିନ୍ତୁ ଯେଉଁମାନେ ମୁକ୍ତ ଜୀବ ସେମାନଙ୍କୁ ଏସବୁ ଖାଦ୍ୟ ପାନୀୟ ଏସବୁ ପୋଷା ତାଙ୍କର ନଥା। ତେଣୁ ପରୀକ୍ଷିତ ମହାରାଜ ସେ ମଧ୍ୟ ଜଣେ ନିତ୍ୟ ସିଦ୍ଧ, କାରଣ ଯେତେବେଳେ ଆସୁଛନ୍ତି ମାଙ୍କର ଗର୍ଭରେ ସେ ଭଗବାନ ଦର୍ଶନ କରୁଛନ୍ତି, ସେ ମଧ୍ୟ ନିତ୍ୟ ସିଦ୍ଧ। ନିତ୍ୟ ସିଦ୍ଧ ସିଏ କି ଜନ୍ମରୁ ଭଗବାନଙ୍କୁ ଭୁଲି ଯାଆନ୍ତି ନାହିଁ, ସେମାନେ ମଧ୍ୟ ନିତ୍ୟ ସିଦ୍ଧ। ସାଧନ ସିଦ୍ଧ ପ୍ରାକ୍ଟିସ୍ କରି ଅଭ୍ୟାସ କରି ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଏଇ ଯେଉଁ ନଅଟି ଅଙ୍ଗ ରହିଛି ଭକ୍ତିର, ଏହି ଭକ୍ତିକୁ ଆୟୋଜନ କରି ସେମାନେ ସିଦ୍ଧି ଅବସ୍ଥା ପ୍ରାପ୍ତ ହୁଅନ୍ତି। କିନ୍ତୁ ନିତ୍ୟ ସିଦ୍ଧ ଯିଏ ସେ ଜନ୍ମରୁ ହିଁ ଭଗବାନଙ୍କୁ ସେ କେବେ ଭୁଲି ଯାଆନ୍ତି ନାହିଁ। ପରୀକ୍ଷିତ ମହାରାଜ ମାତୃଗର୍ଭରେ ରହିଛନ୍ତି, ସେହି ସମୟରେ ଭଗବାନଙ୍କୁ ସେ ଦର୍ଶନ କରୁଛନ୍ତି, ତେଣୁ ତାଙ୍କର ନାମ ହେଉଛି ପରୀକ୍ଷିତ। ପରୀକ୍ଷିତ ତ ସେ ଯେତେବେଳେ ଜନ୍ମଗ୍ରହଣ କଲେ, ସିଏ ଯେତେବେଳେ ସମସ୍ତଙ୍କୁ ଦେଖୁଥିଲେ, ସମସ୍ତେ ସେତେବେଳେ ସେ ପରୀକ୍ଷା କରୁଥିଲେ, ଇଏ ସେଇ ବ୍ୟକ୍ତି କି ଯାହାକୁ ମୁଁ ମାତୃଗର୍ଭରେ ଦର୍ଶନ କରିଥିଲି, ସେଥିପାଇଁ ତାଙ୍କର ନାମ ରଖା ହେଲା ପରୀକ୍ଷିତ। ତେଣୁ ଏମାନେ ସବୁ ନିତ୍ୟ ସିଦ୍ଧ, ତେଣୁ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ପାନୀୟ ଗ୍ରହଣ ନକରି ମଧ୍ୟ ଭଗବାନଙ୍କ ଲୀଳା ଯେତେବେଳେ ଶ୍ରବଣ କରୁଛନ୍ତି, ସେ ଆନନ୍ଦରେ ବିଭୋଳ ହୋଇଯାଉଛନ୍ତି। ତେଣୁ ସେ ପଚାରୁଛନ୍ତି, ନନ୍ଦ କିମ୍ ଅକରୋ ବ୍ରହ୍ମନ୍ ଶ୍ରେୟ ଏବଂ ମହୋଦୟ ଯଶୋଦା ଚ ମହାଭାଗା ବପୁ ଯଶ୍ୟ ସ୍ଥାନ ଧରି। ନନ୍ଦ ଏବଂ ଯଶୋଦା ଏମାନେ କି ଶ୍ରେୟ କରିଥିଲେ, କି ପୁଣ୍ୟ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ କି ଭଗବାନଙ୍କ ଏ ଯେଉଁ ଲୀଳା ସବୁ ରହିଛି, ଏ ଲୀଳାକୁ ସେମାନେ ଦର୍ଶନ କରୁଛନ୍ତି, ମା ଯଶୋଦା ତାଙ୍କର ସ୍ତନ୍ୟପାନ କରାଉଛନ୍ତି କୃଷ୍ଣଙ୍କୁ, ଯେହେତୁ ଗୋଟିଏ ଥର ମାତ୍ର କୃଷ୍ଣଙ୍କୁ ସ୍ତନ୍ୟପାନ କରିଛନ୍ତି, କାରଣ ସେ ଜନ୍ମରୁ ଭଗବାନଙ୍କୁ ଜନ୍ମ ହେଲେ କଂସର ମନ୍ଦିର ଦ୍ୱାରେ ସେ ସମୟରେ ସେ ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇଛନ୍ତି। କଂସର ମନ୍ଦିର ଦ୍ୱାରେ ସୂର୍ଯ୍ୟ ଦିବି ସୂର୍ଯ୍ୟ ଶହ ଭାବେ ଯୁବକକୁ ଉତ୍ତିକା ବୋଲି କୁହାଯାଇଛି। ଏକ ସମୟରେ ଖରାଦିନ ଆସିଗଲା, ବହୁତ ଗରମ ବଢ଼ିଯାଉଛି, 43 ଡିଗ୍ରୀ ହୋଇଗଲାଣି, କିନ୍ତୁ ଏ ଗୋଟିଏ ସୂର୍ଯ୍ୟର ଅବତାର ଯଦି 1000 ସୂର୍ଯ୍ୟ ଏକ ସମୟରେ ଉଦିତ ହେବେ, ଦିବି ସୂର୍ଯ୍ୟ ସହସ୍ରଶ ଭାବେ ଯୁଗପତ ଉତ୍ଥିତା, ଏକ ସମୟରେ ଯଦି 1000 ସୂର୍ଯ୍ୟ ଉଦୟ ହେବେ କେତେ ଉତ୍ତାପ ହେବ ହିସାବ କରନ୍ତୁ। ସେଇଭଳିଆ ପ୍ରକାଶ ମଧ୍ୟ ହେବ, ସେଇଭଳିଆ କୃଷ୍ଣଙ୍କର କଂସଙ୍କର ବନ୍ଦୀ ଘରରେ ଭଗବାନ ଯେତେବେଳେ ଆବିର୍ଭାବ ହେଉଛନ୍ତି ସେଇ ଭଳିଆରେ ଉଜ୍ଜଳ ହେଇଯାଇଛି ସେ ବନ୍ଦୀ ଗୃହ। ତେଣୁ ଭଗବାନ ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇଛନ୍ତି। ନନ୍ଦ ସରି ସେଠି ବସୁଦେବ ଏବଂ ଦେବକୀ ଭଗବାନଙ୍କୁ ବିଭିନ୍ନ ପ୍ରକାର ସ୍ତୁତି କରିଛନ୍ତି, ଏବଂ ଅନ୍ତିମରେ ଯେତେବେଳେ ମା ଦେବକୀ କହିଲେ ଯେ ଆପଣ ସାଧାରଣ ମନୁଷ୍ୟ ହୋଇଯାଆନ୍ତୁ, ଏଭଳି ଭାବେ ରୂପରେ ଆପଣ ରୁହନ୍ତୁ ନାହିଁ, ଏଇଭଳି କହିଲେ ସେତେବେଳେ ସେ ସାଧାରଣ ମନୁଷ୍ୟ ହୋଇଯାଇଛନ୍ତି, ସାଧାରଣ ମନୁଷ୍ୟ ଶିଶୁ ଭଳି ହୋଇଯାଇଛନ୍ତି। ତେଣୁ ଦେବକୀ ମାତାଜୀ ତାଙ୍କୁ ସ୍ତନ୍ୟପାନ କରାଇଥିଲେ। ତାପରେ ବସୁଦେବ କୃଷ୍ଣଙ୍କୁ ନେଇକି ଯାଇଯାଇଛନ୍ତି ମନ୍ଦାଳୟକୁ, ନେଇଯାଇଛନ୍ତି ମହାବନକୁ, ନେଇଯାଇଛନ୍ତି ଗୋକୁଳକୁ ନେଇଯାଇଛନ୍ତି। ତେଣୁ ସେଠି ଦେବକୀ ମାତ୍ର ଗୋଟିଏ ଥର ସ୍ତନ୍ୟପାନ କରିଛନ୍ତି, କିନ୍ତୁ ନନ୍ଦ ମହାରାଜ ଏବଂ ଯଶୋଦା ଦେବୀ ସେମାନେ ଭଗବାନଙ୍କ ବାରଲୀଳା ସବୁ ଦର୍ଶନ କରୁଛନ୍ତି। ଯଶୋଦା ମା ସବୁଦିନେ ତାଙ୍କୁ ନିତ୍ୟ କ୍ଷୀର ସ୍ତନ୍ୟପାନ କରାଉଛନ୍ତି। ଯଦିଓ ବସୁଦେବ ଏବଂ ଦେବକୀ ଭଗବାନଙ୍କର ପିତା ଏବଂ ମାତା, ତଥାପି ସେମାନେ ଭଗବାନଙ୍କର ଏ ଯେଉଁ ବାଲ୍ୟଲୀଳା 6 ଦିନରେ ଯେତେବେଳେ ଭଗବାନ ହୋଇଛନ୍ତି, ପୁତନ ଆସି ତାଙ୍କୁ ହତ୍ୟା କରିବା ପାଇଁ ଆସିଛି, ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଦ୍ରାସନା ସ୍ତନ୍ୟ ଗତ୍ୱାପ ହରେ ସଦ୍ଗତି, ଜିଘା ସହିତ ହରେ ସ୍ତନ୍ୟ ଗତ୍ୱାପ ସଦ୍ଗତି। 6 ଦିନର ଯେଉଁ ଲୀଳା ଭଗବାନଙ୍କ ଆରମ୍ଭ ହୋଇଛି, ପୁତନ ଆସି ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଛି। ତେଣୁ ଏଇସବୁ ଯେଉଁ ଲୀଳା ସବୁ ରହିଛି, ଏ ଲୀଳାକୁ ସେମାନେ ନିଜେ ଏସବୁ ପ୍ରତ୍ୟକ୍ଷ ଭାବରେ ଏସବୁ ଅନୁଭବ କରୁଛନ୍ତି, ପ୍ରତ୍ୟକ୍ଷ ଭାବରେ ଏ ଲୀଳାକୁ ସବୁ ଦର୍ଶନ କରୁଛନ୍ତି, ଯେ ଏଇ ଲୀଳାର ଲୀଳାକୁ ଉପଭୋଗ କରୁଛନ୍ତି। ତେଣୁ ଆଶ୍ଚର୍ଯ୍ୟ ହିଁ ପରୀକ୍ଷିତ ମହାରାଜ ଏହି ପ୍ରଶ୍ନଟି ପଚାରି ଦେଇଛନ୍ତି, ନନ୍ଦ କିମ୍ ଅସରୋ ଅକରୋତ୍ ବ୍ରହ୍ମନ୍, ନନ୍ଦ କ'ଣ କରିଥିଲେ ଏ ବ୍ରହ୍ମନ୍, ଏ ସୁଖଦେବ ଗୋସ୍ୱାମୀ ବ୍ରହ୍ମରାଜ ତାଙ୍କୁ କୁହାଯାଏ, ସୁଖଦେବ ଗୋସ୍ୱାମୀ ବ୍ରହ୍ମରାଜ ବୋଲି କୁହାଯାଉଛି, କାରଣ ସେ ଜନ୍ମରୁ ଚାଲିଯାଇଛନ୍ତି ବ୍ରହ୍ମଙ୍କର ଅନୁସନ୍ଧାନରେ, ବ୍ରହ୍ମ ଯେଉଁ ଅନୁଭବ କରୁଛନ୍ତି ବ୍ରହ୍ମ ଚିନ୍ତନରେ ଚାଲିଯାଇଛନ୍ତି, ଜନ୍ମରୁ ଚାଲିଯାଇଛନ୍ତି, ତେଣୁ ତାଙ୍କର ଗୋଟେ ନାମ ହେଉଛି ବ୍ରହ୍ମରାଜ। ତେଣୁ ସେ ତାଙ୍କୁ ପଚାରୁଛନ୍ତି, ନନ୍ଦ କି ମକର ବ୍ରହ୍ମନ୍, ଶ୍ରେୟ ଏବଂ ମହୋଦୟ କଣ ଶ୍ରେୟ କରିଥିଲେ, ଦୁଇଟି ଜିନିଷ ଅଛି, ଗୋଟେ ହେଉଛି ଶ୍ରେୟ ଆଉ ଗୋଟେ ହେଉଛି ପ୍ରେୟା। ସାଧାରଣତଃ ଲୋକମାନେ ପ୍ରେୟକୁ ଶ୍ରେୟ ବୋଲି ଭାବନ୍ତି, ଆମର ଯେଉଁଟା ପ୍ରିୟ ଯେଉଁଟା ଇନ୍ଦ୍ରିୟ ଉପଭୋଗ କରିବା ପାଇଁ ଆନନ୍ଦ ପ୍ରଦାନ କରୁଛି ସେଇଟାକୁ ଆମେ ଭାବୁଛୁ ଇଏ ହେଉଛି ଶ୍ରେୟ ବୋଲି, କିନ୍ତୁ ପ୍ରକୃତ ଶ୍ରେୟଟା ଯେଉଁ ସେଟା କ'ଣ ସେଟା ପ୍ରାୟ ଆମେ ସାଧାରଣତଃ ଲୋକମାନେ ସେଟା ବୁଝିପାରନ୍ତି ନାହିଁ। ସେଥିପାଇଁ ଭଗବାନ କହୁଛନ୍ତି, ମନୁଷ୍ୟାଣ ସହସ୍ରେଶୁ କଶ୍ଚିତ ଯଦି ସିଦ୍ଧ ହେ, ହଜାର ହଜାର ଲୋକମାନଙ୍କ ଭିତରେ ସେମାନେ ଅଧିକାଂଶ ଜାଣିପାରନ୍ତି ନାହିଁ ତାଙ୍କର ଶ୍ରେୟ କେଉଁଟା। ତେଣୁ ଶ୍ରେୟ ହେଉଛି କ'ଣ ନା, ଆମ ଜୀବନରେ କେମିତି ଆମର ଯେଉଁ ପରମ ଲକ୍ଷ୍ୟ ରହିଛି, ଆମ ଜୀବନର ଉଦ୍ଦେଶ୍ୟ କ'ଣ, ଏଇ ଉଦ୍ଦେଶ୍ୟ କେମିତି ଆମେ ସାଧନ କରିପାରିବା, ଏଇଥିପାଇଁ ଯେଉଁମାନେ ଚେଷ୍ଟା କରନ୍ତି ସେମାନେ ଶ୍ରେୟ ପାଇଁ ଚେଷ୍ଟା କରନ୍ତି, ସେମାନେ ଶ୍ରେୟ ପାଇଁ ଚେଷ୍ଟା କରନ୍ତି। ତେଣୁ ପରୀକ୍ଷିତ ମହାରାଜ ପ୍ରସାଦ ପ୍ରଶ୍ନ ପଚାରୁଛନ୍ତି, ନନ୍ଦ କି ମକର ବ୍ରହ୍ମ ଶ୍ରେୟ ଏବଂ ମହୋଦୟ, जो श्रेया करके पढ़ती है द्रोणी का इंद्र महोदय है महाभाग्य उदय इत्यादि अहोभाग्यम महोभाग्यम ब्रह्मा कहे कहे दशम स्कंद 14 अध्याय ब्रह्मा सुग्रे भगवान राम दृष्टि को कौन से प्रश्न को अहोभाग्यम अहोभाग्यम नंद कोप प्रजो प्रसाद जन मित्र परमानंदम पूर्ण ब्रह्म सनातनम अहोभाग्यम ब्रह्मा मध्य आश्चर्य तेणु से कहते हो भाग्य हो भाग्य कि भाग्य खाली नंद महाराज भाग्य ता नुह समस्त गोप ब्रज प्रसाद ब्रजर जिते गोप गोपी मैं अच्छा समस्त कि भाग्य हो भाग्य हो भाग्य नंद गोप ब्रज प्रसाद किमी भाग्य बोली हूँ यदि भगवान पचारे ब्रह्मा को ब्रह्मा कह जन मित्र परमानंदम भगवान हूँ परमानंदम आनंदमय भाषा से आनंद कौन सचिदानंद विग्रह तेनाली समस्त से मित्र ही जन मित्र परमानंदम पूर्ण ब्रह्म सनातन से पूर्ण ब्रह्म परम ब्रह्म से सब से मित्र रही सनातन तेणु परीक्षित महाराज मध्य से आश्चर्य कहते नंद कि नकर ब्रह्मा श्रेय एवं महोदय जशोदराश्च महाभागा खाली नंद जे महाभाग्यवान का नुह जशोदा मध्य महाभाग्यवती केमी कपोज स्तन हरि भगवान निजे स्तनपान कर तेणु ये प्रश्न प्रश्न पचारे सुखदेव गोस्वामी कथा कह जे द्रोण स्नान पर्व नंद सी होती अतीत द्रोण थे द्रोण स्नान पर्वर बसु मैं अच्छा अष्ट बसु अच्छा असु भगवत गीत भगवान कहते बसुना पावकस्मी दशम अध्याय भगवान कहते बसुमान पावक महाभारत वर्णना कर आदि पर्व जो अष्ट बसु थे थे वशिष्ठ गोटे गावी था नंदिनी गावी जय श्री गौरदास कृष्ण बलराम जगन्नाथ बलदेव नारायण की जय कामदिन गावी जी देखुची सी चाहू ये नहीं गावी खाली गोटे आश्चर्य था जो अष्ट भागवत अष्टम स्कंदर वर्णना करते समुद्र मंथन होता समुद्र मंथन जो गावी उत्पन्न होगा से असुर मान जापारे तेणु से गावी की नाप आग्रह प्रकाश कर तेणु से देवता दिगला मुनिषी मान दिगला दान स्वरूप समुद्र मंथन समय चौदटी रत्न बाहर विषक मध्य गोटे रत्न हिसाब से ग्रहण कर चौदटी रत्न जो बाहर समुद्र मंथन रु क्षीरसागर से जो गाभी रत्न टी बाहर कामदेनु गाभी कामदेनु गाभी कह ना से समस्त खाली से क्षीर प्रदान करें दान जहाँ जहाँ दरकार से प्रदान करेंगे भागवत नवम स्कंद वर्णना करते जमदग्नि जेकि परशुराम पिता ताकर गोटे कामदेनु गावी थे से गावी को जे राजा आय वंशर राजा तीर्थ विद्यार्जुन तीर्थ विद्या एक हजार बाबू तर सैन्य मान सहित जो आसते उभया को शिकार करने मन को आसते से समय से जमदग्नि आतिथ्य ग्रहण कर जमदग्नि ऋषि निमंत्रण कर तेणु कार्तिक विद्यार्जुन तर एत शक्ति रही कि थे नर्मदा नदी तीर स्नान करते कौन राणी मान सहित एक हजार भाव में नर्मदा नदी को बंध पकड़ डैम पकड़ हीराकूद डैम करने के लक्ष लक्ष टाइम खर्च होती बर्तमान मेंटेनेंस चली କିନ୍ତୁ କାର୍ତ୍ତିକ ଦିନ 1000 ହାତରେ ବନ୍ଦ କରିଦେଲେ ନଦୀକୁ, ନର୍ମଦା ନଦୀକୁ। ତେଣୁ ବନ୍ଦ କରିଦେଲେ କ'ଣ ହବ ନା, ଉପର ମୁଣ୍ଡରେ ପାଣି ବଢ଼ିଯିବ, ବନ୍ୟା ଆସିଯିବ। ଉପର ମୁଣ୍ଡରେ ରାବଣ ତାଙ୍କର ପତ୍ନୀମାନଙ୍କ ସହିତ ତ ବିହାର କରୁଥିଲେ, ଜଳ କ୍ରୀଡ଼ା କରୁଥିଲେ। ତେଣୁ ପବନ ଯେଉଁ ଯେତେବେଳେ ଭୀଷଣ ଅଧିକା ବନ୍ୟା ହେଇଛି, ବହୁତ ଜଳ ବଢ଼ିଯାଇଛି, ତାଙ୍କର ଯେଉଁ ଶିବିର କରିଥିଲେ ସବୁ ବୁଡ଼ିଯାଇଛି। ତେଣୁ ରାବଣ କ୍ରୋଧ ପ୍ରକାଶ କରି ଆସି ପଚାରୁଛନ୍ତି, କିଏ ଏସବୁ କାର୍ଯ୍ୟ କରୁଛି, କିଏ ଦୁର୍ବୃତ? ଏଠି ଆସିକି ଯେତେବେଳେ ଦେଖିଲେ କାର୍ତ୍ତିକ ଦିନ ଏଭଳି ଭାବରେ କରିଛନ୍ତି, ତେଣୁ ତାଙ୍କ ସହିତ ଯୁଦ୍ଧ କରିବାକୁ ସେ ଆସିଗଲେ। କାର୍ତ୍ତିକ ଦିନ ସହିତ ରାବଣ କ'ଣ ଯୁଦ୍ଧ କରିବେ? ରାବଣଙ୍କୁ କାର୍ତ୍ତିକ ଦିନ ଗୋଟେ କାଖରେ ଚାକିକିରି ଚାଲିଗଲେ, ତାଙ୍କର ଉଆସ ତାଙ୍କର ରାଜଧାନୀ ଚାଲିଗଲେ। ତାଙ୍କୁ ବନ୍ଦ କରି ରଖିଥିଲେ ଗୋଟେ ପିଞ୍ଜରା ଭିତରେ, ତାଙ୍କର କାର୍ତ୍ତିକ ଦିନ ପୁତ୍ରମାନେ ତାଙ୍କ ସହିତ ଖେଳୁଥିଲେ, ଯେମିତି ମାଙ୍କର ସହିତ ଖେଳନ୍ତି ସେ ପ୍ରକାର ଖେଳୁଥିଲେ। ଏତିକି କାର୍ତ୍ତିକ ଦିନର ଶକ୍ତି ରହିଛି। ସେଇ କାର୍ତ୍ତିକ ଦିନ ଯେତେବେଳେ ଯମଦଗ୍ନିଙ୍କର ଆଦିତ୍ୟ ଗ୍ରହଣ କରୁଛନ୍ତି ତାଙ୍କର ସୈନ୍ୟମାନଙ୍କ ସହିତ, ସେହି ସମୟରେ ସିଏ ଭାବୁଛନ୍ତି, ଇଏ ତେଣେ ମୁନି ଋଷି ରହିଛନ୍ତି, ଇଏ କ'ଣ ଖାଇବାକୁ ଦେବେ, ଫଳ ଟିକେ ଦେବେ, ଏକାଦଶୀରେ ଆମେ ପ୍ରସାଦ ପାଉଛେ, ଅନୁକଳ୍ପ ପ୍ରସାଦ ପାଉଛେ, ଫଳ ଟିକେ ଦେବେ ଭାବୁଛନ୍ତି। କିନ୍ତୁ ସିଏ ତାଙ୍କର ରାଜଭବନରେ ଯେଉଁଭଳି ଭାବରେ ରାଜପ୍ରସାଦ ସବୁ ହେଉଛି, ରାଜଭୋଗ ହେଉଛି, ଆମର ଭଗବାନ ପାଖରେ ଖରାବେଳେ ରାଜଭୋଗ ଲାଗୁଛି, ସେହିଭଳି ଭାବରେ ଅନେକ ପ୍ରକାର ଭୋଗ ସବୁ ଛପନ ଭୋଗ ପ୍ରସ୍ତୁତ କରିଦେଲେ। ଖାଲି ରାଜାଙ୍କୁ ଦେଲେ ତ ତା ନୁହେଁ, ସମସ୍ତ ଯେତେ ସୈନ୍ୟମାନେ ଥିଲେ ସମସ୍ତେ ପ୍ରଦାନ କଲେ। ତାଙ୍କର ଯେତେ ରସ ରଥି ରଥ ସବୁ ଆସିଥିଲେ, ସମସ୍ତଙ୍କୁ ତାଙ୍କର ଯେଉଁ ଆବଶ୍ୟକ ଖାଦ୍ୟ ସବୁ ପ୍ରଦାନ କଲେ। କାର୍ତ୍ତିକ ଆଶ୍ଚର୍ଯ୍ୟ ହେଇଗଲେ, ମୁଁ ଜଣେ ରାଜା ହେଇକିରି ଏଇଭଳି ଖାଦ୍ୟ ଖାଇପାରୁନି, ଏ ଜଣେ ମୁନି ଜଙ୍ଗଲରେ ରହିକିରି ଏତେ ଖାଦ୍ୟ କେଉଁ ଯୋଗାଡ଼ କଲେ ଅଳ୍ପ ସମୟ ଭିତରେ, ଆମେ ଏତେ ଲୋକ ଆସିଛୁ। ତେଣୁ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଗୋଟେ କାମଧେନୁ ଗାଭି ଅଛି, ଯେଉଁ କାମଧେନୁ ଗାଭି ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରିଛି। ତେଣୁ ସେ ତାକୁ ନେବା ପାଇଁ ପ୍ରଥମେ ତାଙ୍କୁ ପ୍ରାର୍ଥନା କଲେ, କିନ୍ତୁ ସେ ଦେଲେନି। ତେଣୁ ତାଙ୍କୁ ଜବରଦସ୍ତି ସୈନ୍ୟମାନଙ୍କ ସହିତ ଜବରଦସ୍ତି ତାଙ୍କୁ ନେବା ପାଇଁ ଚେଷ୍ଟା କଲେ। ତେଣୁ ସେ ଗାଭି ମଧ୍ୟ ବିଭିନ୍ନ ସୈନ୍ୟ ଉତ୍ପନ୍ନ କଲେ, ସେ ସୈନ୍ୟମାନଙ୍କ ସହିତ ତାଙ୍କର ଯୁଦ୍ଧ ହେଲା, କିନ୍ତୁ ସେ ସୈନ୍ୟମାନେ ପରାଜିତ ହୋଇଗଲେ। ତେଣୁ କାର୍ତ୍ତିକ ଦିନ ସେ ଗାଭିକୁ ନେଇ ଚାଲିଗଲେ, ତାପରେ ତା ପାଇଁ ଗଣ୍ଡଗୋଳ ହେଇ ଅନେକ ଗଣ୍ଡଗୋଳ ହେଇ ଯେଉଁ ଆସିଲେ ଯମଦଗ୍ନିଙ୍କ ପୁତ୍ର ପର୍ଶୁରାମ, ସେ ତାଙ୍କୁ କାର୍ତ୍ତିକ ତାଙ୍କୁ ନିହତ କରି ତାଙ୍କୁ ହତ୍ୟା କରି ସେ ଗାଭିକୁ ପୁଣି କିଣି ଆସିଛନ୍ତି। ତେଣୁ କାର୍ତ୍ତିକ ଅର୍ଜୁନଙ୍କର ଯେଉଁ ପୁତ୍ରମାନେ ଥିଲେ ସେ ଆସିକିରି ପର୍ଶୁରାମଙ୍କର ପୁତ୍ର ପିତା ଯମଦଗ୍ନିଙ୍କୁ ହତ୍ୟା କଲେ। ତେଣୁ ପର୍ଶୁରାମ ଯାଇକି 21 ବାହା କ୍ଷେତ୍ରୀୟ କରିଛନ୍ତି, ସମଗ୍ର ପୃଥିବୀକୁ 21 ବାହାର, ତାଙ୍କର ପୁତ୍ରମାନଙ୍କୁ ହତ୍ୟା କରିଛନ୍ତି ତା ନୁହଁ, ସମଗ୍ର ପୃଥିବୀକୁ 21 ବାହାର ସେ କ୍ଷେତ୍ରୀୟ କରିଥିଲେ। ଏବଂ ଯମଦଗ୍ନି ତାଙ୍କ ପିତାଙ୍କୁ ମଧ୍ୟ ସେ ତାଙ୍କୁ ପୁଣି ଜୀବନ ଦାନ କରିଥିଲେ, ସେ ତାଙ୍କର ମସ୍ତକୁ ଦୁନିଆ ନେଇଯାଇଥିଲେ। ତାଙ୍କର ପୁତ୍ରମାନେ କାର୍ତ୍ତିକ ପୁତ୍ରମାନେ ତାଙ୍କଠାରୁ ସେ ମସ୍ତକ ଆଣି ପୁଣି ତାଙ୍କୁ ଜୀବିତ କରେଇଲେ। ଖାଲି ଯେ ଜୀବିତ କରେଇଲେ ତା ନୁହଁ, ଆମର ଯେଉଁ ବର୍ତ୍ତମାନ ଯେଉଁ ଚାଲିଛି ମନୁମାନଙ୍କର ସମୟ ହେଉଛି, ଇଏ ହେଉଛି ବୈବସ୍ତୃତ ମନୁ ସପ୍ତମନୁ, ଏଇ ସପ୍ତମନୁଙ୍କର ଯିଏ ଅଛନ୍ତି ସପ୍ତର୍ଷି, ତାଙ୍କ ଭିତରୁ ଇଏ ଯମଦଗ୍ନି ହେଉଛନ୍ତି ଜଣେ ଋଷି ସପ୍ତର୍ଷି। ସପ୍ତର୍ଷି ମଣ୍ଡଳ ଆପଣ ଦେଖିବେ ରାତିରେ ଉତ୍ତର ଆକାଶରେ ଯେଉଁ ସାତଟି ତାରା ସପ୍ତର୍ଷି ବୋଲି କୁହାଯାଉଛି, ସେଥିରେ ଯମଦଗ୍ନି ଜଣେ ଅଛନ୍ତି। ତେଣୁ ଏହିଭଳି ଭାବରେ ଯେଉଁ କାମଧେନୁ ଗାଭି ରହିଛି, ଏ ଗାଭି ପ୍ରତି ବହୁ ସମସ୍ତେ ଲୋଭାୟିତ ହୁଅନ୍ତି, ସମସ୍ତେ ଚାହାନ୍ତି ଏ ଗାଭିଟା ଆମେ ପାଇବୁ। କିନ୍ତୁ ଅସୁରମାନେ ସେ ଗାଭିର ମହାତ୍ମ ଜାଣିନଥିଲେ, ତେଣୁକରି ସେ ନେବା ପାଇଁ ଆଗ୍ରହ ପ୍ରକାଶ କଲେଣି। ଯାହା ହଉ, ଭଗବାନଙ୍କର ଆଦେଶ କ୍ରମେ ଭଗବାନଙ୍କ ଇଚ୍ଛା ଅନୁସାରେ ଅଜିତ ଭଗବାନ ସେଠି ଥିଲେ, ତେଣୁ ସେଇଟା ମୁନିଋଷିମାନଙ୍କୁ ପ୍ରଦାନ କରାଯାଇଥିଲା। ତେଣୁ ବଶିଷ୍ଠ ଋଷି ଯେତେବେଳେ ସେ କାମ ନନ୍ଦିନୀ, ତାଙ୍କର ନାମ ଥିଲା ନନ୍ଦିନୀ ଗାଭି, ଏ ଅଷ୍ଟବର୍ଷୀ ଯାଇକିରି ସେ ଗାଭି ପ୍ରତି ଆକର୍ଷିତ ହେଇକିରି ସେ ଗାଭିକୁ ନେବା ପାଇଁ ଆସିଥିଲେ, ଚୋରେଇକି ନେବା ପାଇଁ। ତେଣୁ ବଶିଷ୍ଠ ଋଷି ତାଙ୍କୁ ନନ୍ଦିନୀକୁ ଯେତେବେଳେ ନେବା ପାଇଁ ପ୍ରଦୂତ ହେଇଥିଲେ, ସେ ସମୟରେ ଅଭିଶାପ ଦେଇଥିଲେ, ଯେଉଁଥିପାଇଁକି ସେମାନେ ଗଙ୍ଗାଙ୍କର ପୁତ୍ର ରୂପରେ ଆସିଥିଲେ। ଅଷ୍ଟବର୍ଷୀ ଯେତେବେଳେ ଶାନ୍ତନୁ ବିବାହ କରିଥିଲେ ଗଙ୍ଗା ଦେବୀ, ସେ ଗୋଟେ ସର୍ତ୍ତ କରିଥିଲେ ଯେ ମୁଁ ଯାହା କରିବି ତାକୁ କିଛି ଅବଜେକ୍ସନ୍ କରିବନି, ପ୍ରତିବାଦ କରିବନି। ତେଣୁ ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ସନ୍ତାନକୁ ସେ ନେଇକିରି ଗଙ୍ଗାରେ ବସେଇ ଦେଉଥିଲେ। ଯେମିତି କଂସ ପ୍ରତିବର୍ଷ ଗୋଟେ ଗୋଟେ ସନ୍ତାନ ହତ୍ୟା କରୁଥିଲେ, ଛଅଟି ସନ୍ତାନ ହତ୍ୟା କରୁଛନ୍ତି ଦେବୀଙ୍କର, ସେଇଭଳିଆ ଗଙ୍ଗାଦେବୀ ନିଜ ପୁତ୍ର ମାନଙ୍କୁ ସବୁ ବସେଇ ଦେଉଥିଲେ ଜଳରେ। ସାତଟି ପୁତ୍ର ବସେଇଦେଲା ପରେ ଅଷ୍ଟମ ପୁତ୍ର ଯେତେବେଳେ ବସେଇବାକୁ ବସିଛନ୍ତି, ସେହି ସମୟରେ ଶାନ୍ତନୁ ପ୍ରତିବାଦ କରେ, ନା ନା ତମେ ଆଉ ଏ ପୁତ୍ରକୁ ବସେଇ ହବ, ତେଣୁ ଗଙ୍ଗାଦେବୀ ଚାଲିଯାଇଛି। ଏହି ସତ୍ୟରେ ସେ ବିବାହ କରିଥିଲେ ଶାନ୍ତନୁ, ମହାଭାରତର ଆଦି ପର୍ବ ବର୍ଣ୍ଣନା କରାଯାଇଛି। ତେଣୁ ସିଏ ହେଉଛନ୍ତି ଦେବବ୍ରତ, ପରେ ସେ ଭୀଷ୍ମ ନାମରେ ପ୍ରଖ୍ୟାତ ହେଲେ, କାହିଁକି ନା ସେ ଯେଉଁ ପ୍ରତିଜ୍ଞା କରିଥିଲେ ବିବାହ କରିବେ ନାହିଁ, ଏହି ପ୍ରତିଜ୍ଞାକୁ ସେ ପାଳନ କରିଛନ୍ତି, ଭୀଷ୍ମ ପ୍ରତିଜ୍ଞା ବୋଲି କୁହାଯାଉଛି। ତେଣୁ ଭୀଷ୍ମଦେବ ଅନ୍ତିମରେ 456 ବର୍ଷ ବଞ୍ଚିଥିଲେ ମହାଭାରତ ଯୁଦ୍ଧରେ। ସେ ହେଉଛନ୍ତି ସବୁଠୁ ଶ୍ରେଷ୍ଠ, ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଉଛନ୍ତି ସେ, 456 ଇୟର୍ସ ହେବେ। ଏବଂ ସେ ସରଶଯ୍ୟାରେ ମଧ୍ୟ ବହୁତ ଦିନ କାଳ ରହିଲେ, କେତେ ଦିନ ମଧ୍ୟ ବର୍ଣ୍ଣନା କରାଯାଇଛି, 40 ଦିନ କେତେ ବର୍ଣ୍ଣନା କରାଯାଇଛି। ତେଣୁ ସେଇଠି ସେ ଯୁଧିଷ୍ଠିର ମହାରାଜଙ୍କୁ ଉପଦେଶ ପ୍ରଦାନ କରିଛନ୍ତି, ଆଉ ମହାଭାରତର ଅନୁଶାସନ ପର୍ବରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ଧର୍ମ ମହାଭାରତରେ ଭାଗବତ ମଧ୍ୟ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ରାଜଧର୍ମ, ସ୍ତ୍ରୀ ଧର୍ମ, ଭାଗବତ ଧର୍ମ, ବର୍ଣ୍ଣାଶ୍ରମ ଧର୍ମ, ଏସବୁ ବିଭିନ୍ନ ଧର୍ମ ବିଷୟରେ ପ୍ରଶ୍ନ ପଚାରିଛନ୍ତି ମହାରାଜ ଯୁଧିଷ୍ଠିର। ଯୁଧିଷ୍ଠିର ମହାରାଜ ଯଦିଓ ଭଗବାନଙ୍କର ଯେଉଁ ଭଗବତ ଗୀତାର ଯେଉଁ ନିର୍ଦ୍ଦେଶ ଯେଉଁ ଉପଦେଶ ଦେଇଥିଲେ, ଯେଉଁ ଶିକ୍ଷା ଦେଇଥିଲେ, ସେହି ଶିକ୍ଷା ଶ୍ରବଣ କରିକିରି ଅର୍ଜୁନଙ୍କର ଶୋକ ମୋହ ଦୂର ହୋଇଯାଇଥିଲା, ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦ ଆତ୍ମୟାଚିତ ବୋଲି ଅର୍ଜୁନ ଅନ୍ତିମରେ କହିବେ। କିନ୍ତୁ ଯୁଧିଷ୍ଠିର ମହାରାଜ ଯେତେ ଭଗବାନ ଯେତେ ଶିକ୍ଷା ଦେଲେ ମଧ୍ୟ, ଯେତେ ବୁଝେଇଲେ ମଧ୍ୟ, ଯୁଧିଷ୍ଠିର ମହାରାଜଙ୍କର ଶୋକ ଦୂର ହେଲାନି। ତେଣୁକରି ଯୁଧିଷ୍ଠିର ମହାରାଜ ଭଗବାନ ତାଙ୍କୁ ଆଣିକରି ଆସିଲେ, ବିଭିନ୍ନ ମୁନି ଋଷିମାନେ ଆସିଲେ, ଭୀଷ୍ମଙ୍କର ଯେ ଗୁରୁଦେବ ପର୍ଶୁରାମ ମଧ୍ୟ ଆସି ସେଠି ଉପସ୍ଥିତ ହେଲେ ତାଙ୍କ ଶିଷ୍ୟମାନଙ୍କ ସହିତ, ତେଣୁ ସେମାନେ ସମସ୍ତେ ଏହିସବୁ ପ୍ରବଚନ ସବୁ ଶ୍ରବଣ କଲେ। ଭୀଷ୍ମଦେବ ଯେଉଁ ଯୁଧିଷ୍ଠିର ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛି ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟ ସେ ବର୍ଣ୍ଣନା କରାଯାଇଛି। ତେଣୁ 456 ବର୍ଷ ସେ ଜୀବିତ ଥିଲେ, ତାପରେ ନିଜ ଇଚ୍ଛା ଅନୁସାରେ ସେ ମୃତ୍ୟୁବରଣ କରିଛନ୍ତି, ଭଗବାନଙ୍କୁ ଦର୍ଶନ କରି ଭଗବାନଙ୍କର ସ୍ତୁତି କରି ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ସେ ଯେଉଁ ସ୍ତୁତି ବର୍ଣ୍ଣନା କରାଯାଇଛି, ସ୍ତୁତି କରି ସେ ଦେହ ତ୍ୟାଗ କରିଛନ୍ତି, ଚକ୍ର ତ୍ୟାଗ କରିଛନ୍ତି। ତେଣୁ ଏଇ ଅଷ୍ଟବସୁ ଏହିଭଳି ଭାବରେ ଅଭିଶପ୍ତ ହେଇଥିବାରୁ ଜନ୍ମ ହୋଇଥିଲେ, ଏବଂ ଅନ୍ତିମରେ ଭୀଷ୍ମଦେବ ମଧ୍ୟ ତାଙ୍କର ଯେଉଁ ସ୍ଥାନ ରହିଛି ସେ ସ୍ଥାନକୁ ଚାଲିଯାଇଛନ୍ତି। ତେଣୁ ଏଠି କହୁଛନ୍ତି ସେଇ ବସୁମାନ ଭିତରେ ଦ୍ରୋଣ ବସୁମାନ ପ୍ରବରୁ, ସେଇ ବସୁମାନଙ୍କ ଭିତରେ ଜଣେ ଥିଲେ ବସୁ ଅଷ୍ଟବସୁଙ୍କ ଭିତରେ, ସେ ହେଉଛନ୍ତି ଦ୍ରୋଣ। ଦ୍ରୋଣ ବସୁନାନ ପ୍ରବରୁ ଧରୟା ସହ ମହାଜୟା, ତାଙ୍କର ସ୍ତ୍ରୀ ହେଉଛନ୍ତି ଧରା, ଦ୍ରୋଣ ଏବଂ ଧରା। ତେଣୁ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି ସେତେବେଳେ ସେ ସମସ୍ତଙ୍କୁ କହୁଛନ୍ତି ତମେ ପ୍ରଜା ସୃଷ୍ଟି କର, ଯେମିତି ବସୁଦେବ ଏବଂ ଦେବକୀ ସେମାନେ ମଧ୍ୟ ପ୍ରଜାପତି ଥିଲେ, ପ୍ରଥମ ଯେଉଁ ସ୍ୱାମୀମାନଙ୍କ ସମୟରେ ସେମାନେ ପ୍ରଜାପତି ଥିଲେ, ତାଙ୍କର ନାମ ଥିଲା ସୁତପା ଏବଂ କୃଷ୍ମୀ, ଭଗବାନ ସେ କଥା କହିବେ ଦଶମ ସ୍କନ୍ଦ ତୃତୀୟ ଅଧ୍ୟାୟ ସେଟା ବର୍ଣ୍ଣନା କରାଯାଇଛି, ଭଗବାନ କହିଛନ୍ତି ସେ କଥା, ତମେବ ପୂର୍ବେ ସ୍ୱର୍ଗଭୁ ସୁତପା ଇତି ପ୍ରଜାପତି। ଏଇଭଳି ଭାବରେ କୃଷ୍ମୀ ମା ଥିଲେ, କୃଷ୍ମୀ ଥିଲେ, ଦେବକୀ ଥିଲେ କୃଷ୍ମୀ, ଏବଂ ବସୁଦେବ ଥିଲେ ସୁତପା। ତେଣୁ ସେମାନେ ବ୍ରହ୍ମାଙ୍କର ଆଦେଶରେ ବହୁ ବର୍ଷ କାଳ ତପସ୍ୟା କରିଛନ୍ତି, 12,000 ବର୍ଷ କାଳ ତପସ୍ୟା କରିଛନ୍ତି, ଯେଉଁ ତପସ୍ୟାରେ ପ୍ରୀତ ହେଇକରି ଭଗବାନ ତାଙ୍କ ପାଖରେ ଉପସ୍ଥିତ ହେଇଥିଲେ, ଯେଉଁ ରୂପରେ ଉପସ୍ଥିତ ହେଇଥିଲେ ସେହି ରୂପରେ ଭଗବାନ ବର୍ତ୍ତମାନ କଂସର କାରାଗାରରେ ଦେବକୀ ବସୁଦେବ ସାମ୍ନାରେ ସେହି ରୂପରେ ଉପସ୍ଥିତ ହେଇଥିଲେ, ଯେତେ ମନେ ପକେଇଦେଲେ ବହୁ ବର୍ଷ ତଳର କଥା, ଲକ୍ଷ ଲକ୍ଷ ବର୍ଷ ତଳର କଥା। ସେହି ସମୟରେ ସୁତପା ଏବଂ କୃଷ୍ଣ ହିସାବରେ ସେମାନେ 12,000 ବର୍ଷ କାଳ ତପସ୍ୟା କଲା ପରେ ଭଗବାନ ସେଠି ଆବିର୍ଭାବ ହୋଇଥିଲେ, ଏବଂ ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲେ ଯେ ଆପଣଙ୍କ ଭଳି ପୁତ୍ର ଆମକୁ ପ୍ରଦାନ କରନ୍ତୁ। ଆଚାର୍ଯ୍ୟମାନେ କୁହନ୍ତି ଯେ ଭଗବାନ ଯଦିଓ ତାଙ୍କ କଥାକୁ ସ୍ୱୀକାର କରିଥିଲେ, କିନ୍ତୁ ସେ ଚିନ୍ତା କଲେ ମୋ ଭଳି ପୁତ୍ର କିଏ ଅଛି, ମୁଁ ଦେବ ପ୍ରଦାନ କରିବି, ଭଗବାନଙ୍କ ସହିତ ଅଦ୍ୱିତୀୟ, ତାଙ୍କର ଗୋଟିଏ ନାମ ହେଉଛି ଅସମ୍ବର୍ଦ୍ଧ, ତାଙ୍କ ସହିତ କେହି ସମାନ ହେଇପାରିବେନି, ଆଉ ତାଙ୍କ ଉର୍ଦ୍ଧ୍ୱତା କ'ଣ କୁହାଯିବ, ଅସମ୍ବର୍ଦ୍ଧ ବୋଲି କୁହାଯିବ ତାଙ୍କୁ ଭଗବାନ। ତେଣୁ ସେ ଚିନ୍ତା କଲେ ମୋ ବର୍ତ୍ତ କେହି ନାହାନ୍ତି, ମୁଁ କାହାକୁ ପ୍ରଦାନ କରିବି, ତେଣୁ ସେ ନିଜେ ଆସିଲେ ତାଙ୍କ ପୁତ୍ର ହେଇଥିଲେ। କିନ୍ତୁ ଏ ଯେଉଁ ଚିନ୍ତାଧାରାରେ ଆଚାର୍ଯ୍ୟ ଜଣେ କହୁଛନ୍ତି ଟିକେ ଡେରି ହେଇଗଲା, ବିଳମ୍ବ ହେଇଗଲା, ସେଥିପାଇଁ ତିନି ଥର ଆସିବାକୁ ପଡ଼ିଲା ପୁତ୍ର ରୂପରେ। ପ୍ରଥମେ ତାଙ୍କର କୃଷ୍ଣଗର୍ଭ ରୂପରେ ଆସିଥିଲେ, ସୁତପା ଏବଂ କୃଷ୍ଣଙ୍କର ପୁତ୍ର ହିସାବରେ କୃଷ୍ଣଗର୍ଭ ରୂପରେ ଆସିଥିଲେ ଭଗବାନ। ସେଇ କୃଷ୍ଣଗର୍ଭ ଯେତେବେଳେ ଧ୍ରୁବ ମହାରାଜ ତପସ୍ୟା କରୁଥିଲେ, ତାଙ୍କ ପାଖରେ ସେଇ କୃଷ୍ଣଗର୍ଭ ଆବିର୍ଭାବ ହୋଇଥିଲେ, ଆବିର୍ଭାବ ହୋଇ ତାକୁ ବର ପ୍ରଦାନ କରିଥାନ୍ତି, ଧ୍ରୁବ ଲୋକ ପ୍ରଦାନ କରିଥିଲେ ସେଇ କୃଷ୍ଣଗର୍ଭ। ତାପରେ ସେ ବାମନ ଉପରେ ଆସିଥିଲେ, ବାମନ ଅବତାର ରୂପରେ, ଏବଂ ତୃତୀୟବାର ଭଗବାନ କୃଷ୍ଣ ରୂପରେ ଆସିଲେ, ଦେବକୀ ଏବଂ ବସୁଦେବଙ୍କର ପୁତ୍ର ହିସାବରେ ଆସିଲେ। ତେଣୁ ସେହିଭଳି ଭାବରେ ଦ୍ରୋଣ ଏବଂ ଧରା ସେ ମଧ୍ୟ ବହୁତ ବର୍ଷ କାଳ ତପସ୍ୟା କଲେ, ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତପସ୍ୟା କଲେ, ବ୍ରହ୍ମାଙ୍କୁ ତପସ୍ୟା କରି କରିଷ୍ୟମାନ ଆଦେଶାନ, ତେଣୁ ବ୍ରହ୍ମା ଯେଉଁ ଆଦେଶ କରିଥିଲେ ତମେ ପ୍ରଜା ସୃଷ୍ଟି କର, ସେଭଳି ଭାବରେ ସେ ବହୁତ ବର୍ଷ ତପସ୍ୟା କରି ବ୍ରହ୍ମାଙ୍କୁ ମଧ୍ୟ ସନ୍ତୁଷ୍ଟ କରିଥିଲେ। ବ୍ରହ୍ମଣ ତେଣୁ ବାଚ, ତେଣୁ ବ୍ରହ୍ମା ତାଙ୍କୁ କହିଲେ ଯେ ହଁ ତମେ ଯାଅ, ଭଗବାନ ତୁମ ପୁତ୍ର ରୂପରେ ଆସିବେ। ଆ ପରସ୍ପର ସେଟା ବର୍ଣ୍ଣନା କରାଯିବ, କିନ୍ତୁ ଯଦିଓ ସେଇ ଦ୍ରୋଣ ବର୍ତ୍ତମାନ ନନ୍ଦ ରୂପରେ ଆସିଛନ୍ତି ନନ୍ଦ ମହାରାଜ ଉପରେ, ଏବଂ ଧରା ବର୍ତ୍ତମାନ ଯଶୋଦା ରୂପରେ ଆସିଛନ୍ତି, କିନ୍ତୁ ସିଏ ପ୍ରକୃତରେ ଦ୍ରୋଣ ଏବଂ ଧରା ଅଲଗା ଏବଂ ନନ୍ଦ ଏବଂ ଯଶୋଦା ଅଲଗା। ନନ୍ଦ ଏବଂ ଯଶୋଦା ସେମାନେ ହେଉଛନ୍ତି ଭଗବାନଙ୍କ ନିତ୍ୟ ପିତା। ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷରେ କହିଛନ୍ତି ଯେ ଦ୍ରୋଣ ଏବଂ ଧରା ଯେଉଁ ଆସିଥିଲେ, ଯେମିତି ଆପଣମାନେ ଜାଣିଥିବେ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭୂମି ଦୃପ୍ତ ନୃପ ବ୍ୟାଜ ଦୈତାନିକ ସଦା ଦେଇ ଆକ୍ରାନ୍ତ ଭୂରି ମହାରାୟଣ ବ୍ରହ୍ମାଣ ଶରଣ ଯେଉଁ ଯେତେବେଳେ ଭଗବାନଙ୍କର ଲୀଳା ବିଷୟରେ ବର୍ଣ୍ଣନା କରାଯାଉଛି, ସେତେବେଳେ ସୁଖଦେବ ଗୋସ୍ୱାମୀ ଏହିଭଳି ଭାବରେ ଆରମ୍ଭ କରିଛନ୍ତି। ଭୂମି ଯେତେବେଳେ ଏଇ ତଥାକଥିତ ରାଜାମାନଙ୍କର ଭାରରେ, ପାପର ଭାରରେ ଆକ୍ରାନ୍ତ ହେଇ ବ୍ୟତୀତ ହେଇକିରି ବ୍ରହ୍ମାଙ୍କ ପାଖକୁ ଯାଇଥିଲେ, ବ୍ରହ୍ମା ସମସ୍ତ ଦେବତାମାନଙ୍କୁ ନେଇ ସେଇ ଭୂମି ଦେବୀ ଦେଇକି ଗୋଟେ ଗାଭୀ ରୂପରେ ଆସିଥିଲେ, ତାଙ୍କୁ ମଧ୍ୟ ନେଇକି କ୍ଷୀରସାଗର ତଟରେ ଯେତେବେଳେ ସ୍ତୁତି କରୁଥିଲେ, ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବ ବିଶାଖପି କ'ଣ ପୁରୁଷ ସୂକ୍ତେନ ଉପଦସ୍ତ ସମାହିତ, ପୁରୁଷାଙ୍କ ପୁରୁଷ ଭଗବାନ ଭଗବାନଙ୍କୁ ଆଦି ପୁରୁଷ ଭଗବାନଙ୍କୁ ସେ ପୁରୁଷ ସୂକ୍ତ ମନ୍ତ୍ରରେ ସବୁ ସ୍ତୁତି କରିଥିଲେ, ଦେବତାମାନେ ସବୁ ସ୍ତୁତି କରିଥିଲେ, ଯେଉଁ ସ୍ତୁତିରେ ପ୍ରୀତ ହେଇକି ଭଗବାନ କହିଥିଲେ ଯେ ବସୁଦେବ ହୁଏ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତ ପ୍ରିୟାତମ ସମ୍ଭବଙ୍କୁ ସୁରସ୍ତ୍ରିୟ। ଭଗବାନ କହିଥିଲେ ବ୍ରହ୍ମାଙ୍କ ହୃଦୟରେ କହିଥିଲେ ଯେ ମୁଁ ଆସିଲି, ଏବଂ ତମେମାନେ ମଧ୍ୟ ଯେତେ ଦେବତାମାନେ ସବୁ ଅଛନ୍ତି ସେ ମଧ୍ୟ ସବୁ ଆସିକିରି ଏଇ ବସୁଦେବ ବା ମଥୁରାରେ ସବୁ ଆସିକିରି ଆବିର୍ଭାବ ହୁଅ। ବସୁଦେବ ହେଉଛନ୍ତି ସେ କଶ୍ୟପଙ୍କର ସେ ଆସିଛନ୍ତି, ଦେବକୀ ହେଉଛନ୍ତି ଅଦିତି, ଏମାନେ ସବୁ ଆସିଛନ୍ତି, ସବୁ ଦେବତାମାନେ ସବୁ ଆସିଛନ୍ତି, ଲୀଳା କରୁଛନ୍ତି ଏଇଠି ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ ସବୁ ଆସିଛନ୍ତି। ତେଣୁ ସବୁ ଦେବତାମାନେ ଯେମିତି ନନ୍ଦ ଏବଂ ଯଶୋଦା ଯେଉଁ ଆସିଥିଲେ, ତାଙ୍କର ଶରୀରରେ ଏମାନେ ଦ୍ରୋଣ ଏବଂ ଧରା ପ୍ରବେଶ କରିଥିଲେ, ଯେମିତି ଯୁଧିଷ୍ଠିର ମହାରାଜଙ୍କ ଶରୀରରେ ଧର୍ମରାଜ ଥିଲେ, ଅର୍ଜୁନଙ୍କ ଶରୀରରେ ଇନ୍ଦ୍ର ଥିଲେ, ଭୀମଙ୍କ ଶରୀରରେ ପବନଦେବ ଥିଲେ, ଏଭଳି ଭାବରେ ସବୁ ଦେବତାମାନେ ସବୁ ଆସିଥିଲେ। ତେଣୁ ଦ୍ରୋଣ ଏବଂ ଧରା ସେଭଳି ଭାବରେ ନନ୍ଦ ଏବଂ ଯଶୋଦାଙ୍କ ଶରୀରରେ ପ୍ରବେଶ କରିଥିଲେ। ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହିଛନ୍ତି ସେ ସା ଧରେବ ଯଶୋଦେତି ନିତ୍ୟ ସିଦ୍ଧ ହୋ ଯଶୋଦାନନ୍ଦ ହୋ ସାଧନ ସିଦ୍ଧ ଧରାଦ୍ରୋଣୌ ପ୍ରବିଷ୍ଠାନ ଭୂତା ନିତ୍ୟର୍ଥ। ନନ୍ଦ ଏବଂ ଯଶୋଦା ଏମାନେ ହେଉଛନ୍ତି ନିତ୍ୟ ସିଦ୍ଧ, କିନ୍ତୁ ଦ୍ରୋଣ ଏବଂ ଧରା ଏମାନେ ହେଉଛନ୍ତି ସାଧନ ସିଦ୍ଧ, ତେଣୁ ସେମାନେ ତାଙ୍କର ଶରୀରରେ ପ୍ରବିଷ୍ଟ ହୋଇଥିଲେ। ତେଣୁ ଏ ଯେଉଁ ଯଦିଓ ସୁଖଦେବ ଗୋସ୍ୱାମୀ କହିଦେଲେ যে ইয়ে হচ্ছেন দ্রোণ এবং ভরা কিন্তু তথাপি সে জানি সুখদেব গোস্বামী যে জন সাধন দ্বারা সিদ্ধি লাভ করে এইভাবে পজিশন বা এইভাবে নন্দেব যশোদাঙ্কর স্থিতি প্রাপ্ত হয়ে পারে না। ব্রহ্মাঙ্কর ব্রহ্মাণতম বা ব্রহ্মাঙ্কর আদেশে সে আসুলে ব্রহ্মা কেন ভগবান প্রদান করবে তেমন তা পর শ্লোকরে পর অধ্যায়ে নবম অধ্যায়ে সুখদেব গোস্বামী পরীক্ষিত মহারাজ প্রশ্ন ন পচারে মধ্যে ভগবান এভাবে গোটে লীলা বর্ণনা কলে মা যশোদা কেমি কৃষ্ণ কু বাঁধি সেই লীলাটি বর্ণনা কলে আর অধ্যায় বর্ণনা করা যাব দামোদর লীলা ভগবান তেমন সেইটি সে কৌশল যে নব অধ্যায়ে সে কৌশল যে যে নিমং বিচ্ছ না ভাব না শ্রী আপি অঙ্গ সংশ্রেয়া প্রসাদ লেগে যত প্রাপ্য বিমুক্তদা ব্রহ্মাঙ্ কথা কম কহবা নিমং বিচ ব্রহ্মা বিচ ব্রহ্মা নাম বিচ ব্রহ্মা কম ভগবান প্রদান করে ভগবান ব্রহ্মা তো নিজে প্রাপ্ত হয়ে পার না ব্রহ্মার দুর্লভ প্রেম বলে কুযাচ্ছে ব্রহ্মা মধ্যে সেই প্রেম প্রাপ্ত হয়ে পার না সে ভগবান স্তুতি করছেন দশম স্কন্ধ চৌদ অধ্যায় স্তুতি করছেন তদস্তু মে নাথ সগুরি ভাগ ভবিত্রবা নেত্র তুলাতিরশ্চাম জিনাহমি কোটি ভবজ্জনানাম ভুক্ত্বামি সেবে তব পাদ পল্লবম ব্রহ্মা যেতবে দেখিলে অন্য পুরাণ মন্ত্রে বর্ণনা করাযাইছি ব্রহ্মা যেতবে ভগবান লীলাটিকে দেখিলে ব্রহ্মমোহন লীলা ভগবান তাঙ্কর গোপবাড়ক মান সহিত সখা মান সহিত যে যমুনা পুলিন ভোজন করছেন সে ভোজন দেখি সে আশ্চর্য হয়ে গেলে ভগবান যে ভোগ বাজাচ্ছি বহু প্রকার মন্ত্র পাঠ করি বহু প্রকার স্তুতি করি বহু অনুগ্রহ বিনয় করি ভগবান সে খাদ্য গ্রহণ করছেন কিন্তু ভগবান তাঙ্কর সখা মান সহ ভোজন করছেন তাঙ্কর ঐঠা বি খাই দেছেন স্তুতি তো ছাড়ন্তু তেমন ব্রহ্মা মধ্য মোহ হয়ে গেলে তেমন যেতবে ভগবান পরীক্ষা করার সে তাঙ্কর বর্ষা মান চড়াই নিয়ে তারপরে ভগবান যেতে যাচ্ছেন বর্ষা মান খোঁজাই সে তাঁর সাং বাড়ক মানুষ মধ্যে নিয়ে যাইছেন সেতবে সে যাই যেতবে তাঁর ব্রহ্মলোক যাচ্ছেন সেতবে দেখছেন আউ জন ব্রহ্মা রয়েছেন ব্রহ্মলোকের তাঁকু আলাদ করা যাবে ব্রহ্মলোক তেমন সি আশ্চর্য তো ব্রহ্মা চতুর্মুখী ব্রহ্মা মু জড়ে এ ব্রহ্মাণ্ডের একমাত্র ব্রহ্মা দ্বিতীয় না দ্বিতীয় আর কে না পুরো ব্রহ্মা জন কি আসলে এটি ব্রহ্মলোক ব্রহ্মলোকের যে রয়েছেন গেট অ্বার অ্বারের যে দ্বারপাঠ অনেক ব্রহ্মা কু আলাপ করু না সে কুমি জন ডুপ্লিকেট ব্রহ্মা আমি ব্রহ্মা তো ভিতরে অনাসনে বসছেন তেমন ব্রহ্মা তাকে বহু অনুনয় বিনয় করি কথা দেখি দিও কেউ ব্রহ্মা তো অনু দ্বারপাল তাকে সে পরমিশন দেলে সে কে দেখলে যে ব্রহ্মা বসছেন আসনে বসছেন সিংহাসনে বসছেন তেমন সে ফেরি যাইছেন ফেরি যাইছে ভগবান স্তুতি করছেন তাঙ্কর পোষ চালিগলা বলে সে ভাবলে আর তাঙ্কর পোষ নাই ব্রহ্মা পোষ যে রয়েছে আমার বর্তমান যে দেশের জন প্রেসিডেন্ট হওয়া কত প্রকার চেষ্টা চালছে গোটে ইলেকশন জিতা কত প্রকার দুর্নীতি বরণ করছেন টঙ্কা পয়সা কারবার চালছে কত কম হচ্ছে কত লোক মরিযাচ্ছেন হত্যাকাণ্ড হয়ে যাচ্ছে আর ব্রহ্মা প্রশ্ন এত সহজ হবে ভাগবত চতুর্দশ মধ্যে শিবজী কৌশল যে স্বধর্ম নিষ্ঠ সৎধর্ম মিপুমান বিরিঞ্চিতাম ইতি তথা পরমিমান জনে যদি স্বধর্মকু শহে জন্ম ধরি পালন করিবে তাহলে সে ব্রহ্মা পোস্ট প্রাপ্ত হবে তেমনি ব্রহ্মা সেইভাবে ভাবে শহে জন্ম ধরি কষ্ট স্বীকার করছেন তপস্যা করছেন যেপাই সে ব্রহ্মা পদ প্রাপ্ত হয়েছেন কিন্তু আজি যেতবে ভগবান পরীক্ষা করে এবে বসলে দেখলে নিজের পোস্ট চালি যাইছে তেমনি সে ভগবান দশম সহ চৌদ অধ্যায়ে বিস্তার স্তুতি রয়েছে পঞ্চাবন না অঠাবনটি শ্লোক অনেক সেখানে
চোদ্দ অধ্যায়ে তুলসী ভগবান প্রার্থনা করছেন, তদস্তু মে নাথ সভূরি ভাগ ভবিত্রবান্যত্র তদাতিরস্তাম। আপনাকে মুঁ এতিকি প্রার্থনা করছি, তদস্তু এটা হো, সভূরি ভাগ, মোর এই ভাগ্য, মোর এই ভাগ্য হো, এই ভাবে হো, এই ভৌতিক ব্রহ্মাণ্ডে হো, নাহলে অন্য কোন যোগ জেনা মনে কবি ভগত জানানা, মু আপনার জন্য জন হই বিজেতা না হো হো এতিকি মুঁ প্রার্থনা করছি। বুদ্ধা নিষেধে তব পাদ পল্লবম, আপনার পাদ পদ্মর মু সেবা করি এতিকি প্রার্থনা করছেন, কারণ সে জানিয়েছেন মোর বর্তমান পোস্ট চালিবা। প্রকৃতির ভগবান নিজে ব্রহ্মার উপরে যাইকি ব্রহ্মলোক চাল যাই, ব্রহ্মা যে পরীক্ষা করতে ভগবান কু ভগবান দেখে পরীক্ষা ফল দিয়ে তাকে, তারপরে ভগবান চালি যাই, ব্রহ্মা পুনি নিজ লোক যাইছেন, সে যাও আমার পাইবার লোক সুখদেব বসেন সে কথা কৌশল, সে কথা ব্রহ্মাঙ্কর কৃপার কেমন জানে ভগবান প্রাপ্ত হইপারিবে, তেমনি সে কৌ না সে কৌশল যে নিয়ম বিরিচ না ভাব, এই যে নন্দ যশোদা এবং গোপ বালক মানে বা গোপী মানে যে ভগবান কৃপা প্রাপ্ত হচ্ছেন, এই বিরিচ ব্রহ্মা মধ্যে সে প্রাপ্ত হই না, নিয়ম বিরিচ না ভাব, শিবজী মধ্যে প্রাপ্ত হই না, শিবজী মধ্যে উপরে যাইছেন যে রাসলীলার অংশগ্রহণ করা সে মধ্যে ধরা পড়ে যাইছেন, তেমন তাকে মধ্যে আলাও করা যায়নি, তারপরে অবশ্য সে পুরো রাসলীলার ভাগ নিয়েছেন, গোপী উপরে গোটে গোপী রূপে দেশের আসি যাই ভগবান শিবজী মধ্যে ভগবান রাসলীলার ভাগ নিয়েছেন, তেমন সেইটা সুখদেব নিয়ম বিরিচ না ভাব নশীল অবশ্য সে লক্ষ্মীদেবী মধ্যে সে কৃপা প্রাপ্ত হচ্ছে, নাগপতি মানে দশম ষোল অধ্যায়ে সে কথা কৌশল কশ্যান ভাব মহাদেব বিদ্মহে তবাঙ্গ্রি রেণু স্পর্শাধিকার জগবাঞ্ছয়া শ্রী লগ্না চরত্তপো বিহায় কামা সুচিরং ধৃতবতা। বর্তমান মধ্যে আপনি যদি বৃন্দাবন যাবে, বৃন্দাবন পরিক্রমার বিল্লবন রয়েছে, বিল্লবন লক্ষ্মীদেব তপস্যা করছেন ভগবান প্রাপ্ত হওয়া পাই, ভগবান কৃপা প্রাপ্ত হওয়া পাই, রাসলীলা প্রবেশ করিয়া পাই সে তপস্যা করছেন, তেমন কালিয়ানে আশ্চর্য কার্য লিপ্ত সে কেমন আপনার পাদপদ্মর ধূলি প্রাপ্ত হলে, যে পাদপদ্মর ধূলি প্রাপ্ত হওয়া জগবাঞ্ছয়া শ্রী লগ্না চরত্তপো তপস্যা করছেন চিরকাল সমস্ত ভোগ সব ত্যাগ করি বিল সে তপস্যা করছেন, বর্তমান মধ্যে তপস্যা করছেন, তপস্যা শেষ হো, তেমনি সে কথা সুখদেব গোস্বামী কৌশল নিয়ম বিরিচ না ভাব না শ্রী অঙ্গশ্রেয়া, লক্ষ্মীদেবী যে কি ভগবান বক্ষস্থরে রয়েছেন সে মধ্যে কৃপা প্রাপ্ত হইপারা, যত প্রাপ্য প্রসাদ লেবিরেন গোপী যত চাপ বিমুক্তি দা, এ গোপী মানে গোপ মানে নন্দ যশোদা এমান যে প্রসাদ যে কৃপা প্রাপ্ত হয়েছেন কেই এমান কেই প্রাপ্ত হয়ে পারে না, তেমন এটা সিধা সময় বর্ণনা করা যায়নি, বিভিন্ন টিকার আমি সব জাণিবা যে প্রকৃত দ্রোণ এবং যশোধরা এমানে হচ্ছেন সাধন সুদ্ধ জীব, তেমন সেমানে ব্রহ্মাঙ্কর আশীর্বাদ ব্রহ্মাঙ্ক যদি প্রদান করছিলেন ভগবান তাঁকর ভক্তমানঙ্কর কথাকে সত্যের পরিণাম করতে সেই সে নন্দ এবং যশোদা শরীরে প্রবেশ করতে, তারপরে সেটা সুখদেব গোস্বামী সে প্রশ্নের উত্তর দেবে। জয় শ্রীমদ ভাগবত কি, জয় শ্রী গোপাল মহারাজ কি, জয় শ্রী গুরুদেব কি, অনন্ত কোটি বৈষ্ণব কি, তাই গোল সমানন্দে জয় শ্রী গোপাল।
যাইলে ভগবান আশীর্বাদ ভগবান শক্তিশালী
হ্যাঁ
বিদ্যালয়টা
হয়ে বংশরে সেমান আসবে হয়ে হয়ে আর এই ভগবান সেমান সব রিলেটিভ হবে, ভগবান যে আসছেন ଯଦୁବଂଶରେ ସେ ସେମାନେ ସବୁ ସବୁ ତାଙ୍କର ସବୁ ରିଲେସନ୍ ସବୁ ରହିଛି। ଏଇ ଯଯାତିଙ୍କଠୁ ସବୁ ବିଭିନ୍ନ ଯେଉଁ ପାଞ୍ଚ ପୁଅ ହେଇଥିଲେ ତାଙ୍କ ପୁଅ ସେଇ ବଂଶଧର ମାନେ ସବୁ ହୟ ବଂଶ ଅଛନ୍ତି ସବୁ ବର୍ଣ୍ଣନା କରାଯାଇଛି। ନବଂଶ କଥା ସେସବୁ